ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। କେନ୍ଦ୍ର ସରକାର ନଦୀଗୁଡ଼ିକୁ ପ୍ରଦୂଷଣମୁକ୍ତ କରିବା ଲାଗି ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ଗତକାଲି ସଂସଦରେ ସୂଚନା ଦେଇଛନ୍ତି। ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, 279 ନଦୀ ଦେଶର 311 ସ୍ଥାନରେ ପ୍ରଦୂଷିତ ହୋଇଥିବା କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିହ୍ନଟ କରିଛି। ସେଥିମଧ୍ୟରେ ଓଡ଼ିଶାର ମହାନଦୀ ସମେତ ବିଭିନ୍ନ ପ୍ରମୁଖ ନଦୀ 7 ସ୍ଥାନରେ ଅଧିକ ପ୍ରଦୂଷିତ ଥିବା ଜଣାପଡ଼ିଛି। ବିନା ବିଶୋଧନରେ ସ୍ୱେରେଜ ପାଣି ଏବଂ ଶିଳ୍ପସଂସ୍ଥାର ବର୍ଜ୍ୟ ଜଳ ଓ ସାମଗ୍ରୀ ଯୋଗୁଁ ନଦୀ ଜଳ ପ୍ରଦୂଷିତ ହେଉଛି। ମହାନଦୀ ସମେତ ଦେଶର 13 ନଦୀକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଏକ ବିସ୍ତୃତ ଯୋଜନା ପ୍ରସ୍ତୁତ କରାଯାଇଥିବା ନେଇ ମନ୍ତ୍ରୀ ଶ୍ରୀ ଯାଦବ ସଂସଦରେ ସୂଚନା ଦେଇଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା ଶିଳ୍ପ ସଂସ୍ଥାକୁ ଦୃଷ୍ଟିରେ ରଖି ପୁଲିସ୍ ବାହିନୀରେ ସ୍ୱତନ୍ତ୍ର ଭାବେ ଆଉ 6 ଓଡ଼ିଶା ଶିଳ୍ପ ସୁରକ୍ଷା ଫୋର୍ସ ବାଟାଲିୟନ୍ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏଥିପାଇଁ 6,000 ପଦବୀ ସୃଷ୍ଟି କରାଯିବ। କଟକ ଓଏସ୍ଏପି 6 ବାଟାଲିୟନ୍ ପରିସରରେ ଓଡ଼ିଶା ପୁଲିସ୍ ହାବିଲଦାର କନଷ୍ଟେବଲ୍ ଏବଂ ସିପାହୀ ମହାସଂଘର 45ତମ ବାର୍ଷିକ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ଖାଲି ପଡ଼ିଥିବା ପଦବୀଗୁଡ଼ିକ ଖୁବ୍ ଶୀଘ୍ର ପୂରଣ କରିବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଦେଶର ଟାୟାର 2 ଏବଂ ଟାୟାର 3 ସହରରେ ଶିକ୍ଷାର୍ଥୀଙ୍କ ପାଖରେ ସୁଲଭ ମୂଲ୍ୟରେ ଏନ୍ସିଇଆର୍ଟି ଦ୍ୱାରା ପ୍ରକାଶିତ ପୁସ୍ତକ ପହଞ୍ଚାଯିବ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ନୂଆଦିଲ୍ଲୀଠାରେ ଏନ୍ସିଇଆର୍ଟି ଏବଂ ଇ ବାଣିଜ୍ୟ ପ୍ଲାଟଫର୍ମ ଫ୍ଲିପ୍କାର୍ଟ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁଗୁଲ୍ ଶିକ୍ଷାକେନ୍ଦ୍ରକୁ ଲୋକାର୍ପଣ କରିଥିଲେ। ଏହି କେନ୍ଦ୍ର କୃତ୍ରିମ ବୁଦ୍ଧିମତା ସମେତ ପ୍ରଯୁକ୍ତିବିଦ୍ୟା ଉପଯୋଗରେ ଶିକ୍ଷକ ସମାଜର ଦକ୍ଷତା ବିକାଶରେ ସହାୟକ ହେବ ବୋଲି ଶ୍ରୀ ପ୍ରଧାନ କହିଥିଲେ। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାର୍ଯ୍ୟ ଆଜିଠାରୁ ଆରମ୍ଭ ହେବ। ଦ୍ୱିତୀୟ ଭୋଗମଣ୍ଡପ ପରେ ଅପରାହ୍ନରେ ବିଧି ମୁତାବକ ରତ୍ନଭଣ୍ଡାର ଖୋଲାଯିବ। ରାଜ୍ୟ ସରକାରଙ୍କ ଦ୍ୱାରା ଅନୁମୋଦିତ ମାର୍ଗଦର୍ଶିକା ଅନୁଯାୟୀ ରତ୍ନଭଣ୍ଡାର ମରାମତି ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ମରାମତି ସମୟରେ ଶ୍ରଦ୍ଧାଳୁ ବାହାର କାଠ ନିକଟରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ। ପ୍ରତ୍ୟେକ ଦିନ ଅପରାହ୍ନ 12:30 ସନ୍ଧ୍ୟା 6 ପର୍ଯ୍ୟନ୍ତ ମରାମତି କାର୍ଯ୍ୟ ପାଇଁ ଏଏସ୍ଆଇ ପକ୍ଷରୁ ସମୟ ନିର୍ଘଣ୍ଟ ସ୍ଥିର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ 3-ଦିନିଆ କେନ୍ଦୁଝର ଗସ୍ତରେ ଯିବେ। ପୂର୍ବାହ୍ନରେ ଏକ ସ୍ୱତନ୍ତ୍ର ବିମାନରେ ରାଇସୁଆଁଠାରେ ପହଞ୍ଚ 7ମ ସର୍ବଭାରତୀୟ ସାନ୍ତାଳୀ ଲେଖକ ସମ୍ମିଳନୀରେ ଯୋଗଦେବେ। ଏହାପରେ ମୁକୁନା ସତ୍ୟନାରାୟଣ ଉଚ୍ଚ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହିତ ଆସନ୍ତା ଗୁରୁବାର ଦିନ ଅପରାହ୍ନରେ ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ। ଭୁବନେଶ୍ୱରସ୍ଥିତ ରାଜ୍ୟ ସୂଚନା ବିଜ୍ଞାନ କେନ୍ଦ୍ରଠାରେ ଆୟୋଜିତ 3-ଦିନିଆ ଇ ଗଭର୍ଣ୍ଣାନ୍ସ କର୍ମଶାଳା ଗତକାଲି ଉଦ୍ଯାପିତ ହୋଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଏଥିରେ ଯୋଗଦେଇ କୃତ୍ରିମ ବୁଦ୍ଧିମତାର ଅଧିକ ଫଳପ୍ରଦ ଉପଯୋଗ ଉପରେ ଗୁରୁତ୍ୱ ଦେଇଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ କୃତ୍ରିମ ବୁଦ୍ଧିମତା ବ୍ୟବହାରର ଆଇନଗତ, ଗୋପନୀୟତା, ପାରଦର୍ଶିତା, ସାମାଜିକ ଏବଂ ନୈତିକ ମୂଲ୍ୟବୋଧ ଉପରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ଯୁବ ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ କୃତ୍ରିମ ବୁଦ୍ଧିମତା ଆଧାରିତ ବିଭିନ୍ନ ମଡେଲ ପ୍ରଦର୍ଶିତ ହୋଇଥିଲା। ରାଜ୍ୟରେ ପ୍ରଥମ ବାୟୋ ମିଥେନ୍ ଗ୍ୟାସ୍ ପ୍ଲାଣ୍ଟ ଭୁବନେଶ୍ୱରଠାରେ ପ୍ରତିଷ୍ଠା କରାଯିବ। ଅଏଲ୍ ଇଣ୍ଡିଆ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ଏହି ପ୍ଲାଣ୍ଟ ପାଇଁ କେଶୁରା ନିକଟସ୍ଥ ମେହେରପାଲିଠାରେ ସରକାର 8 ଜାଗା ଯୋଗାଇ ଦେବେ। ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉପସ୍ଥିତିରେ ଭୁବନେଶ୍ୱର ମହାନଗର ନିଗମ ଏବଂ ଅଏଲ୍ ଇଣ୍ଡିଆ ଲିମିଟେଡ୍ ମଧ୍ୟରେ ଗତକାଲି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ଲାଣ୍ଟ ନିର୍ମାଣ ପାଇଁ 175 କୋଟି ଟଙ୍କା ଖର୍ଚ୍ଚ କରାଯିବ। 2 ମଧ୍ୟରେ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ କମ୍ପାନୀ ପକ୍ଷରୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଏମ୍ସି ଅଞ୍ଚଳରୁ ବାହାରୁଥିବା ଦୈନିକ 200 ଓଦା ବର୍ଜ୍ୟବସ୍ତୁକୁ ପ୍ରକ୍ରିୟାକରଣ କରାଯାଇ ବାୟୋଗ୍ୟାସ୍ ପ୍ରସ୍ତୁତ କରାଯିବ। ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥକାଟ ଚିହ୍ନଟ ପ୍ରକ୍ରିୟା ଆଜି ଆରମ୍ଭ ହେବ। ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବଡ଼ମୂଳ ଗ୍ରାମର ମା' ବଡ଼ରାଉଳ ଠାକୁରାଣୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯିବା ପରେ ରଥକାଠ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ। ଏଥିପାଇଁ ଶ୍ରୀମନ୍ଦିରରେ ଏକ ପ୍ରତିନିଧି ମଣ୍ଡଳୀ ମହାପ୍ରଭୁଙ୍କ ଆଜ୍ଞାମାଳ ସହ ଗତକାଲି ନୟାଗଡ଼ରେ ପହଞ୍ଚିଛନ୍ତି। ପରମ୍ପରା ଅନୁଯାୟୀ ଚିହ୍ନଟ ରଥ କାଠ କଟାଯାଇ ଶ୍ରୀପଞ୍ଚମୀ ପୂର୍ବରୁ ଶ୍ରୀକ୍ଷେତ୍ରକୁ ପଠାଯିବ। ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଜୟନ୍ତୀ ଆଜି ରାଜ୍ୟବ୍ୟାପୀ ପାଳନ କରାଯାଉଛି। ରାଜ୍ୟସ୍ତରୀୟ ଜୟନ୍ତୀ ସନ୍ଧ୍ୟାରେ ଭୁବନେଶ୍ୱର ଜୟଦେବ ଭବନଠାରେ ଅନୁଷ୍ଠିତ ହେବ। ଏଥିରେ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।